ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ। ମୁଖ୍ୟ ସମ୍ବାଦ, କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ନ୍ୟାୟିକ ତଦନ୍ତ ରିପୋର୍ଟ ଆଧାରରେ ଏସ୍ସିବି ଅଗ୍ନିକାଣ୍ଡ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗୃହକୁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଚୈତ୍ର ତ୍ରୟୋଦଶ ତିଥିରେ ବୈତରଣୀ ଓ ଋଷିକୁଲ୍ୟା ସମେତ ବିଭିନ୍ନ ନଦୀରେ ଶ୍ରଦ୍ଧାଳୁଙ୍କ ମହାବାରୁଣୀ ସ୍ନାନ ଏବଂ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠମାନଙ୍କରେ ଚାଲିଛି ଚୈତ୍ର ମଙ୍ଗଳବାର ପୂଜାର୍ଚ୍ଚନା। ସପ୍ତଦଶ ବିଧାନସଭା ବଜେଟ୍ ଅଧିବେଶନର ଦ୍ୱିତୀୟ ପର୍ଯ୍ୟାୟ ପ୍ରଥମାର୍ଦ୍ଧରେ କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାରେ 12 ମୃତ୍ୟୁକୁ ନେଇ ବିରୋଧୀ ସଦସ୍ୟଙ୍କ ହଟ୍ଟଗୋଳ ଯୋଗୁଁ ଆଜି ଗୃହକାର୍ଯ୍ୟ ବାଧାପ୍ରାପ୍ତ ହୋଇଛି। ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଏବଂ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗଙ୍କ ଇସ୍ତଫା ସହିତ ମୃତକଙ୍କ ପରିବାରକୁ 50 ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରିବା ନେଇ ଗୃହରେ ଦାବି କରିଥିଲେ। ଏହି ପ୍ରସଙ୍ଗକୁ ନେଇ ବିରୋଧୀମାନେ ହଟ୍ଟଗୋଳ କରିବାରୁ ବାଚସ୍ପତି ପ୍ରଥମେ 10:37 12 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖିଥିଲେ। ପରେ 12 ଗୃହ କାର୍ଯ୍ୟ ଆରମ୍ଭ ହେବା ମାତ୍ରେ ବାଚସ୍ପତି ଉଭୟ ଦଳର ସଦସ୍ୟଙ୍କୁ ନିଜ ନିଜ ଆସନକୁ ଫେରିଯିବାକୁ ନିବେଦନ କରିଥିଲେ ମଧ୍ୟ ଗୃହ କାର୍ଯ୍ୟ ସ୍ୱାଭାବିକ ହୋଇପାରିନଥିଲା। ଫଳରେ 12:15 ଅପରାହ୍ନ 4 ପର୍ଯ୍ୟନ୍ତ ଗୃହକୁ ମୁଲତବୀ ରଖାଯାଇଛି। କଟକ ବଡ଼ ଡାକ୍ତରଖାନା ଅଗ୍ନିକାଣ୍ଡ ଘଟଣାରେ ଆଜି ବିଧାନସଭାରେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ରଖିଛନ୍ତି। ଦୁର୍ଘଟଣାକୁ ଅତ୍ୟନ୍ତ ଦୁଃଖଦାୟକ ବୋଲି କହିବା ସହ ସ୍ୱାସ୍ଥ୍ୟମନ୍ତ୍ରୀ ମୃତକଙ୍କ ଆତ୍ମାର ସଦ୍ଗତି ଓ ଆହତଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି। ଅଗ୍ନିକାଣ୍ଡ ପରବର୍ତ୍ତୀ ସ୍ଥିତି ସମ୍ପର୍କରେ ସୂଚନା ଦେଇ ମନ୍ତ୍ରୀ ଡକ୍ଟର ମହାଲିଙ୍ଗ କହିଛନ୍ତି, ଏସ୍ସିବି ଟ୍ରମା କେୟାର ସେଣ୍ଟରରେ ପ୍ରଥମ ମହଲା ଆଇସିୟୁ ଏବଂ ପାଖାପାଖି ୱାର୍ଡରେ ଥିବା 23 ରୋଗୀଙ୍କୁ ଡାକ୍ତରଖାନା କର୍ମଚାରୀମାନେ ତୁରନ୍ତ ସ୍ଥାନାନ୍ତର କରିଥିଲେ। ଆଇସିୟୁରେ ଥିବା 7 ରୋଗୀଙ୍କ ଅବସ୍ଥା ସଙ୍କଟାପନ୍ନ ଥିବାରୁ ସେମାନଙ୍କର ମୃତ୍ୟୁ ହୋଇଥିଲା ଏବଂ ସ୍ଥାନାନ୍ତର ପରେ ଚିକିତ୍ସାଧୀନ ଅବସ୍ଥାରେ ଅନ୍ୟ 5 ଗୁରୁତର ରୋଗୀଙ୍କ ଦେହାନ୍ତ ହୋଇଥିଲା। ରୋଗୀମାନଙ୍କୁ ଉଦ୍ଧାର କରିବାକୁ ଯାଇ ନିଆଁରେ ପ୍ରଭାବିତ ହୋଇଥିବା 11 ମେଡିକାଲ କର୍ମଚାରୀଙ୍କ ଚିକିତ୍ସା ଚାଲିଛି। ସେମାନେ ବିପଦମୁକ୍ତ ଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ଘଟଣା ଘଟିବା ପରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଭୋର ସମୟରେ ଡାକ୍ତରଖାନାରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିବା ସହିତ ସହାୟତା ରାଶି ଘୋଷଣା କରିଛନ୍ତି। ଗୃହରେ ସୂଚନା ଦେଇ ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ରାଜ୍ୟରେ ଥିବା 2010 ଡାକ୍ତରୀ ପ୍ରତିଷ୍ଠାନର ଫାୟାର ଅଡିଟ୍ କରାଯାଇଛି। ଏହିସବୁ ଡାକ୍ତରୀ ପ୍ରତିଷ୍ଠାନରେ ରହିଥିବା ଆବଶ୍ୟକତା ଭରଣା କରିବା ପାଇଁ ରାଜ୍ୟ ସରକାର ପ୍ରଥମ ଥର ପାଇଁ ସ୍ୱତନ୍ତ୍ର ବଜେଟ୍ରେ ବ୍ୟବସ୍ଥା କରିଛନ୍ତି। ଏସ୍ସିବି ମେଡିକାଲ କଲେଜରେ 85 ବିଭିନ୍ନ ରୋଗ ଚିକିତ୍ସା କୋଠା ରହିଛି। ସେସବୁରେ ରହିଥିବା ଆବଶ୍ୟକତାକୁ ଚିହ୍ନଟ କରାଯାଇ ତାହା ପୂରଣ କରିବା ପାଇଁ ପୂର୍ତ୍ତ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି। ଡାକ୍ତରଖାନାଗୁଡ଼ିକର ଆବଶ୍ୟକତା ପୂରଣ ପାଇଁ 2025-26 ଆର୍ଥିକ ବର୍ଷରେ 320 କୋଟି ଟଙ୍କାର ବ୍ୟୟବରାଦ କରାଯାଇଥିବା ବେଳେ 2026-27 ଆର୍ଥିକ ବର୍ଷରେ ଏ ବାବଦରେ 400 କୋଟି ଟଙ୍କାର ପ୍ରାବଧାନ କରାଯାଇଛି ବୋଲି ମନ୍ତ୍ରୀ କହିଛନ୍ତି। ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି, ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାର ବିଚାର ବିଭାଗୀୟ ତଦନ୍ତ ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଅବସରପ୍ରାପ୍ତ ବିଚାରପତି ଲକ୍ଷ୍ମୀଧର ବିଶ୍ୱାଳଙ୍କ ଦ୍ୱାରା ହେବାକୁ ଥିବା ଏହି ତଦନ୍ତ ପ୍ରକ୍ରିୟାରେ ସମ୍ପୂର୍ଣ୍ଣ ସହଯୋଗ କରିବା ପାଇଁ ଡାକ୍ତରଖାନାର ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ତଦନ୍ତ ରିପୋର୍ଟ ଆଧାରରେ ଦୋଷୀ ସାବ୍ୟସ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିସହିତ ଭବିଷ୍ୟତରେ ଏଭଳି ଦୁଃଖଦ ଘଟଣାର ଯେପରି ପୁନରାବୃତ୍ତି ନ ହୁଏ ସେଥିପ୍ରତି ସତର୍କ ରହିବା ପାଇଁ ରାଜ୍ୟର ସମସ୍ତ ହସ୍ପିଟାଲର ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିବା ମନ୍ତ୍ରୀ ଡକ୍ଟର ମହାଲିଙ୍ଗ ଗୃହକୁ ସୂଚନା ଦେଇଛନ୍ତି। ଦେଶବ୍ୟାପୀ ହ୍ୟୁମାନ୍ ପାପିଲୋମା ଭାଇରସ୍ ଏଚ୍ପିଭି ଟିକାକରଣ ଅଭିଯାନ ଦ୍ରୁତଗତିରେ ଆଗେଇ ଚାଲିଛି। ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ ଅଭିଯାନ ଆରମ୍ଭ ହେବାର ମାତ୍ର 2 ମଧ୍ୟରେ 14 ବୟସରୁ ପ୍ରାୟ 3 କିଶୋରଙ୍କୁ ଏହି ଟିକା ପ୍ରଦାନ କରାଯାଇଛି। ମଧ୍ୟପ୍ରଦେଶ, ଆନ୍ଧ୍ରପ୍ରଦେଶ, ତାମିଲନାଡ଼ୁ, ଗୁଜରାଟ, ଓଡ଼ିଶା ଓ ମିଜୋରାମ ଭଳି ରାଜ୍ୟରେ ଟିକାକରଣରେ ଆଗରେ ରହିଛନ୍ତି। ରାଜ୍ୟଗୁଡ଼ିକ ସ୍କୁଲ ଓ ସ୍ୱାସ୍ଥ୍ୟ ବିଭାଗର ସହଯୋଗରେ କାର୍ଯ୍ୟକ୍ରମ ଚଳାଉଛନ୍ତି। ଏଚ୍ପିଭି ଟିକା ଜରାୟୁ ଗ୍ରୀବା କର୍କଟରୁ ସୁରକ୍ଷା ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛି। ଅଭିଯାନକୁ ନେଇ ଅଭିଭାବକ, ସ୍କୁଲ ଓ ଗୋଷ୍ଠୀ ସମୁଦାୟରେ ସଚେତନତା ବୃଦ୍ଧି ସହିତ ସକାରାତ୍ମକ ପ୍ରତିକ୍ରିୟା ମିଳିଛି। ଟିକାକରଣ ଅଭିଯାନଟି ଶିକ୍ଷା ଅଧିବେଶନ ସମୟରେ ଆରମ୍ଭ କରାଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ଭୁବନେଶ୍ୱରରେ ଶିଳ୍ପ, ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷାମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁଙ୍କୁ କୋଲକାତାସ୍ଥିତ ଅଷ୍ଟ୍ରେଲିଆର କନସୁଲ ଜେନେରାଲ ବର୍ନାର୍ଡ ଲିଞ୍ଚ ଆଜି ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ସାକ୍ଷାତ ସମୟରେ ଶିଳ୍ପ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ବିଭାଗର ବିଭିନ୍ନ ଦିଗ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରାଯାଇଛି। ପାରାଦୀପ ବନ୍ଦର କାର୍ଗୋ ପରିବହନ କ୍ଷେତ୍ରରେ ଦେଶର ଶୀର୍ଷସ୍ଥାନ ଅଧିକାର କରି ଏକ ପ୍ରମୁଖ କେନ୍ଦ୍ର ଭାବେ ଉଭା ହୋଇଛି ବୋଲି ଅଷ୍ଟ୍ରେଲିଆର କନସୁଲ ଜେନେରାଲ ପ୍ରଶଂସା କରି କହିଛନ୍ତି। ଆଗାମୀ ଦିନରେ ଓଡ଼ିଶା ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଏହି କ୍ଷେତ୍ରରେ ସହଭାଗିତା ବୃଦ୍ଧି ନେଇ ବୈଠକ ଅନୁଷ୍ଠିତ ହୋଇଯାଇଛି। ଶିଳ୍ପ କ୍ଷେତ୍ରରେ ଅଧିକ ନିବେଶ ଏବଂ ଯୁବପିଢ଼ିଙ୍କ ପାଇଁ ଅତ୍ୟାଧୁନିକ ବୈଷୟିକ ଶିକ୍ଷାର ସୁଯୋଗ ସୃଷ୍ଟି କରିବା ନେଇ ଉଭୟ ମଧ୍ୟରେ ଆଲୋଚନା ହୋଇଥିଲା। ପବିତ୍ର ଚୈତ୍ର ତ୍ରୟୋଦଶୀ ତିଥିରେ ଗଞ୍ଜାମ ଜିଲ୍ଲା ଆସିକାସ୍ଥିତ ଋଷିକୁଲ୍ୟା ଓ ବଡ଼ନଦୀ ସଙ୍ଗମ, ସୋରଡ଼ା ଏବଂ ପୁରୁଷୋତ୍ତମପୁର ବ୍ଲକର ପ୍ରତାପପୁର ନିକଟ ଋଷିକୁଲ୍ୟା ନଦୀଘାଟରେ ଆଜି ଭୋର ଲକ୍ଷାଧିକ ଶ୍ରଦ୍ଧାଳୁ ମହାବାରୁଣୀ ସ୍ନାନ କରି ପିତୃପୁରୁଷଙ୍କୁ ପିଣ୍ଡଦାନ ଓ ଅସ୍ଥି ବିସର୍ଜନ କରିଛନ୍ତି। ବାରୁଣୀ ସ୍ନାନ ଉପଲକ୍ଷେ ଶ୍ରଦ୍ଧାଳୁମାନଙ୍କ ପାଇଁ ପ୍ରଶାସନ ପକ୍ଷରୁ ଶୌଚାଳୟ, ପାନୀୟ ଜଳ ଯୋଗାଣ, ଆଲୋକୀକରଣ, ପ୍ରାଥମିକ ଚିକିତ୍ସା ଓ ପାର୍କିଂ ବ୍ୟବସ୍ଥା କରାଯାଇଛି। ଯାଜପୁରର ପବିତ୍ର ବୈତରଣୀ ନଦୀରେ ଆଜି ହଜାର ହଜାର ଶ୍ରଦ୍ଧାଳୁ ବାରୁଣୀ ସ୍ନାନ କରିବା ସହିତ ପିତୃପୁରୁଷଙ୍କୁ ପିଣ୍ଡଦାନ କରିଛନ୍ତି। ବୈତରଣୀ ନଦୀରେ ଆଜି ବାରୁଣୀ ବୁଡ଼ ପକାଇଲେ କୋଟି ଜନ୍ମର ପାପକ୍ଷୟ ହେବ ବୋଲି ବିଶ୍ୱାସ ରହିଛି। ଜିଲ୍ଲା ପୌର ପ୍ରଶାସନ ପକ୍ଷରୁ ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ନୂଆପଡ଼ା ଇଣ୍ଡୋର ଷ୍ଟାଡିୟମରେ ଜିଲ୍ଲା ପୁଲିସ ପକ୍ଷରୁ ଆନପାନ ମାନସିକ ଏକାଗ୍ରତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲାପାଳ ମଧୁସୂଦନ ଦାସ, ନୂଆପଡ଼ା ଆରକ୍ଷୀ ଅଧୀକ୍ଷକ ଅମୃତପାଲ ସିଂଙ୍କ ସମେତ ଯୋଗଗୁରୁ, ପୁଲିସ ଅଧିକାରୀ, ଜିଲ୍ଲାସ୍ତରୀୟ ଅଧିକାରୀ ଏବଂ ସ୍ଥାନୀୟ ଜନସାଧାରଣ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ। ରାଜ୍ୟର ବିଭିନ୍ନ ଶକ୍ତିପୀଠରେ ଆଜି ଚୈତ୍ର ମଙ୍ଗଳବାର ପୂଜାର୍ଚ୍ଚନା ରୀତିନୀତିରେ ଜାରି ରହିଛି। ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଇଷ୍ଟଦେବୀ ମା' ତାରାତାରିଣୀଙ୍କ ଦ୍ୱିତୀୟ ପାଳି ଚୈତ୍ର ମଙ୍ଗଳବାର ଯାତ୍ରା ଆଜି ସକାଳୁ ଆରମ୍ଭ ହୋଇଛି। ପ୍ରତିବର୍ଷ ପରି ଚଳିତ ବର୍ଷ ମଧ୍ୟ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ପରିଲକ୍ଷିତ ହୋଇଛି। ଶୁଣନ୍ତୁ ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
ଓଡ଼ିଶାର ପ୍ରସିଦ୍ଧ ଶକ୍ତିପୀଠମାନଙ୍କ ମଧ୍ୟରେ ମା' ତାରାତାରିଣୀଙ୍କ ପୀଠ ଅନ୍ୟତମ। ଗଞ୍ଜାମ ଜିଲ୍ଲାର ଋଷିକୁଲ୍ୟା ନଦୀକୂଳରେ ଅବସ୍ଥିତ ଏହି ପୀଠରେ ତାରା ଓ ତାରିଣୀ ଆଦିଶକ୍ତି ରୂପରେ ପୂଜା ପାଇ ଆସୁଛନ୍ତି। ଚୈତ୍ର ମଙ୍ଗଳବାରରେ ଭକ୍ତମାନେ ମା'ଙ୍କ ଦର୍ଶନ କରିବା ସହିତ ପୂଜାର୍ଚ୍ଚନା କଲେ ମନସ୍କାମନା ପୂରଣ ହୁଏ ବୋଲି ବିଶ୍ୱାସ ରହିଛି। ଆଜି ସକାଳୁ ପ୍ରଥମେ ମନ୍ଦିର ଦ୍ୱାର ଫିଟାନୀତି ପରେ ମଙ୍ଗଳ ଆଳତୀ, ଅବକାଶ, ମାଜଣା ଆଦି ନୀତିକାତି ସମ୍ପନ୍ନ କରାଯାଇ ମା' ତାରାତାରିଣୀ ଦୁଇ ଭଉଣୀଙ୍କୁ ମହାଲକ୍ଷ୍ମୀ ବେଶରେ ସଜ୍ଜିତ କରାଯାଇଛି। ରାତି ତିନିଟାରୁ ମୁଣ୍ଡନ କାର୍ଯ୍ୟ ଆରମ୍ଭ ହୋଇଛି। ମା'ଙ୍କୁ ନାରୀଶକ୍ତିର ପ୍ରତୀକ ଭାବରେ ଦେଖାଯାଏ, ଯାହା ଭକ୍ତଙ୍କ ମନରେ ସାହସ, ଶକ୍ତି ଓ ଆଶାର ଭାବ ସଞ୍ଚାର କରିଥାଏ। ବହୁ ଭକ୍ତ ପାହାଡ଼ ଉପରକୁ ପ୍ରାୟ 999 ସିଡ଼ି ଚଢ଼ି ମା'ଙ୍କ ଦର୍ଶନ ପାଇଁ ଧାଇଁ ଆସିଥାନ୍ତି। ମା'ଙ୍କ ଚୈତ୍ରବ୍ରତ ସମ୍ପର୍କରେ ଜଣେ ଶ୍ରଦ୍ଧାଳୁ ପ୍ରତିକ୍ରିୟାରେ କହିଛନ୍ତି,
ଆଜି ବାରୁଣୀ ସ୍ନାନ, ଏହି ସ୍ନାନ ଚୈତ୍ର ମାସରେ ପଡ଼ିଥାଏ, ବହୁତ ଲୋକଙ୍କର ସମାଗମ, ପିତୃପୁରୁଷକୁ ଆସି ଶ୍ରାଦ୍ଧ ଦିଆଯାଏ ଏବଂ ଭକ୍ତଙ୍କର ସମାଗମ ଅବସ୍ଥାରେ ଶିବଙ୍କର କୃପା ଲାଭ କରିଥାଉ।
ଭକ୍ତଙ୍କ ସୁବିଧା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଏ ସମ୍ପର୍କରେ ଜିଲ୍ଲାପାଳ ଭି କୀର୍ତ୍ତି ଭାଷନ ପ୍ରତିକ୍ରିୟାରେ କହିଛନ୍ତି,
ଆଜି ପବିତ୍ର ଚୈତ୍ର ମଙ୍ଗଳବାର ଦ୍ୱିତୀୟ ପାଳିରେ ହଜାର ହଜାର ଭକ୍ତମାନେ ଆସିଛନ୍ତି ମାଙ୍କର ଆଶୀର୍ବାଦ ନେବା ପାଇଁ, ଏବଂ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପଦକ୍ଷେପ ନିଆଯାଇଛି, ମନ୍ଦିର ପ୍ରଶାସନ ତରଫରୁ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି। ଯେତିକି ଭକ୍ତମାନେ ଆସିଛନ୍ତି ସମସ୍ତଙ୍କର ସୁଖମୟ ପାଇଁ ଆମେ ମାଙ୍କ ଠାରୁ ପ୍ରାର୍ଥନା କରିବା, ଏବଂ ଯେତିକି ଭକ୍ତମାନଙ୍କର ତାଙ୍କର ପରିବାର ଆମ ଗଞ୍ଜାମ ଜିଲ୍ଲାବାସୀ ସମସ୍ତଙ୍କର ସୁଖ ପାଇଁ ମା ସବୁବେଳେ ଆମକୁ ଆଶୀର୍ବାଦ କରୁ।
ଚୈତ୍ର ମଙ୍ଗଳବାର ଯାତ୍ରା କେବଳ ଧାର୍ମିକ ଆସ୍ଥାର ପ୍ରତୀକ ନୁହେଁ, ଏହା ଓଡ଼ିଶାର ସାଂସ୍କୃତିକ ଐତିହ୍ୟ ଓ ପରମ୍ପରାର ଜୀବନ୍ତ ଦୃଷ୍ଟାନ୍ତ। ଆକାଶବାଣୀ କଟକ ସମ୍ବାଦ ବିଭାଗ ପକ୍ଷରୁ ମୁଁ ସ୍ମୃତି ରେଖା ତାରିଣୀ।
କେନ୍ଦୁଝର ଜିଲ୍ଲା ମୁଖ୍ୟାଳୟର ସିଦ୍ଧମଠଠାରେ ଥିବା ଦୃଷ୍ଟିହୀନ ବିଦ୍ୟାଳୟରେ ସୁଗମ୍ୟ ବିଜ୍ଞାନାଗାରକୁ କେନ୍ଦୁଝର ବନଖଣ୍ଡ ଅଧିକାରୀ ଧନରାଜ ଏଚ୍ଡି ଉଦ୍ଘାଟନ କରିଛନ୍ତି। ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଉପସଚିବ ସନ୍ୟାସ କୁମାର ବେହେରା ସମ୍ମାନିତ ଅତିଥି ଭାବେ ଯୋଗଦେଇ ପିଲାଟି ଦିନରୁ ଦୃଷ୍ଟିହୀନ ଛାତ୍ରଛାତ୍ରୀଙ୍କ ମଧ୍ୟରେ ବିଜ୍ଞାନ ଶିକ୍ଷା ପ୍ରତି ଆଗ୍ରହ ସୃଷ୍ଟି କରିବା ଓ ଦୈନନ୍ଦିନ ଜୀବନରେ ବିଜ୍ଞାନର ଅବଦାନ ସମ୍ପର୍କରେ ସେମାନଙ୍କୁ ପରିଚିତ କରାଇବା ନିମନ୍ତେ ଏହି ବିଜ୍ଞାନାଗାର କାର୍ଯ୍ୟ କରିବ ବୋଲି ମତବ୍ୟକ୍ତ କରିଥିଲେ। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦ ପୁଣି ଥରେ। କଟକ ବଡ଼ ମେଡିକାଲ ଅଗ୍ନିକାଣ୍ଡ ଘଟଣାକୁ ନେଇ ବିଧାନସଭାରେ ବିରୋଧୀଙ୍କ ହଟ୍ଟଗୋଳ, ଅପରାହ୍ନ 4 ପର୍ଯ୍ୟନ୍ତ ଗୃହ ମୁଲତବୀ। ନ୍ୟାୟିକ ତଦନ୍ତ ରିପୋର୍ଟ ଆଧାରରେ ଏସ୍ସିବି ଅଗ୍ନିକାଣ୍ଡ ଘଟଣାର ଦୋଷୀଙ୍କ ବିରୁଦ୍ଧରେ ନିଆଯିବ କାର୍ଯ୍ୟାନୁଷ୍ଠାନ, ଗୃହକୁ ସୂଚନା ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ। ଚୈତ୍ର ତ୍ରୟୋଦଶୀ ତିଥିରେ ବୈତରଣୀ ଓ ଋଷିକୁଲ୍ୟା ସମେତ ବିଭିନ୍ନ ନଦୀରେ ଶ୍ରଦ୍ଧାଳୁଙ୍କ ମହାବାରୁଣୀ ସ୍ନାନ ଏବଂ ରାଜ୍ୟର ପ୍ରସିଦ୍ଧ ଶକ୍ତିପୀଠମାନଙ୍କରେ ଚାଲିଛି ଚୈତ୍ର ମଙ୍ଗଳବାର ପୂଜାର୍ଚ୍ଚନା। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏୟାର .gov.in ୱେବସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏୟାର ଆପ୍ରେ ଲଗ୍ଇନ୍ କରିପାରିବେ। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।